ଦ୍ୱିତୀୟ ସାମୁଏଲ ଅଧ୍ୟାୟ ତେର ଏଥିଉତ୍ତାରେ ଏହି ଘଟଣା ହେଲା, ଦାଉଦଙ୍କର ପୁତ୍ର ଅବସାଲମର ତାମର ନାମରେ ଏକ ସୁନ୍ଦର ଭଗିନୀ ଥିଲା। ତାହା ପ୍ରତି ଦାଉଦଙ୍କର ପୁତ୍ର ଅମ୍ନନ କାମାସକ୍ତ ହେଲା। ପୁଣି ଅମ୍ନନ ଆପଣା ଭଗିନୀ ତାମର ଲାଗି ଏପରି ଆକୁଳ ହେଲା ଯେ ସେ ପୀଡ଼ିତ ହେଲା, କାରଣ ତାମର ଅନୁଡ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନନଙ୍କୁ କଷ୍ଟକର ବୋଧ ହେଲା। ମାତ୍ର ଦାଉଦଙ୍କର ଭ୍ରାତା ସିମିଓର ପୁତ୍ର ଜୋନାଦବ ନାମରେ ଅମ୍ନନର ଜଣେ ବନ୍ଧୁ ଥିଲା। ସେହି ଜୋନାଦବ ଅତି ଚତୁର, ଏଣୁ ସେ ଅମ୍ନନଙ୍କୁ ପଚାରିଲା, ହେ ରାଜପୁତ୍ର, ତୁମେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇଯାଉଅଛ? ମତେ କ'ଣ ତାହା କହିବ ନାହିଁ? ଏଥିରେ ଅମ୍ନନ ତାହାକୁ କହିଲା, ମୁଁ ମୋର ଭ୍ରାତା ଅବସାଲମର ଭଗିନୀ ତାମର ପ୍ରତି କାମାସକ୍ତ ଅଟେ। ଏଥିରେ ଜୋନାଦବ ତାହାକୁ କହିଲା, ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର, ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ମୋର ଭଗିନୀ ତାମରକୁ ମୋ କତିକି ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋ ଆଗରେ ଖାଦ୍ୟ ରାନ୍ଧିବ, ତାହେଲେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି। ଏଣୁ ଅମ୍ନନ ରୋଗର ବାହାନା କରି ପଡ଼ି ରହିଲା। ପୁଣି ରାଜା ତାକୁ ଦେଖିବାକୁ ଆସନ୍ତେ ଅମ୍ନନ ରାଜାଙ୍କୁ କହିଲା, ମୋ ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ସେ ମୋ ଆଗରେ ଦୁଇଟି ପିଠା କରିବ, ତାହେଲେ ମୁଁ ତାହା ହାତରେ ଖାଇବି। ତେବେ ଦାଉଦ ତାମର ଗୃହକୁ ଲୋକ ପଠାଇ କହିଲେ, ତୁମ୍ଭ ଭାଇ ଅମ୍ନନ ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ। ତହିଁରେ ତାମର ଆପଣା ଭାଇ ଅମ୍ନନ ଗୃହକୁ ଗଲା, ସେତେବେଳେ ସେ ଶଯ୍ୟାରେ ଥିଲା। ତେଣୁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ପିଠା ପ୍ରସ୍ତୁତ କରି ତାହା ପାକ କଲା, ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଅଜାଡ଼ିଲା। ମାତ୍ର ସେ ଭୋଜନ କରିବାକୁ ଅସମର୍ଥ ହେଲା, ଆଉ ଅମ୍ନନ କହିଲା, ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ। ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ। ତେଣୁ ଅମ୍ନନ ତାମରକୁ କହିଲା, ଖାଦ୍ୟଦ୍ରବ୍ୟ ଶୟନ ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି। ଏଥିରେ ତାମର ଆପଣା ପ୍ରସ୍ତୁତ ପିଠା ନେଇ ତାହା ଭାଇ ଅମ୍ନନର ଶୟନ ଗୃହକୁ ଗଲା, ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ ସେ ତାମରକୁ ଧରି କହିଲା, ଆସ ମୋ ଭଗିନୀ ମୋ ସଙ୍ଗରେ ଶୁଅ। ତହିଁରେ ସେ ଉତ୍ତର କଲା, ନା ନା ମୋର ଭାଇ, ମୋତେ ଭ୍ରଷ୍ଟ ନ କର, କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ଅକର୍ତ୍ତବ୍ୟ, ତୁମ୍ଭେ ଏହି ମୂଢ଼ କର୍ମ ନ କର, ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି, ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ। ତଥାପି ଅମ୍ନନ ତାହାର ରବ ଶୁଣିଲା ନାହିଁ, ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା। ଏ ଉତ୍ତାରେ ଅମ୍ନନ ତାହାକୁ ଅତିଶୟ ଘୃଣା କଲା, ସେ ତାହାକୁ ଯେପରି ପ୍ରେମ କରିଥିଲା ତଦପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ନନ ତାହାକୁ କହିଲା, ଉଠ ଯା। ତହିଁରେ ସେ କହିଲା, ସେପରି ନ ହେଉ, କାରଣ ତୁମ୍ଭେ ମୋ ପ୍ରତି ଯାହା କରିଅଛ ତଦପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ। ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା। ଏଥିରେ ଅମ୍ନନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, ଏଟାକୁ ଆମ୍ଭ କତିରୁ ବାହାର କରି ତାହା ପଛେ କବାଟରେ ଅର୍ଗଳ ଦିଅ। ତାମର ଦେହରେ ଦୀର୍ଘ ଅଙ୍ଗରକା ଥିଲା, କାରଣ ଅନୁଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି। ଏଥିରେ ଅମ୍ନନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା। ତେଣୁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହରେ ଦୀର୍ଘ ଅଙ୍ଗରକା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା। ଏଥିରେ ତାହାର ଭାଇ ଅବସାଲମ ତାହାକୁ ପଚାରିଲା, ତୁମ୍ଭ ଭାଇ ଅମ୍ନନ କି ତୁମ୍ଭର ସଂସର୍ଗ କରିଅଛି? ହେଉ, ଆମ୍ଭ ଭଗିନୀ ଏବେ ତୁନି ହୁଅ, ସେ ତୁମ୍ଭର ଭାଇ, ଏ କଥା ମନେ ଧର ନାହିଁ। ତଦବଧି ତାମର ଉଦାସୀନୀ ହୋଇ ଆପଣା ସହୋଦର ଅବସାଲମର ଗୃହରେ ରହିଲା। ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୋଧ ହେଲେ, ପୁଣି ଅବସାଲମ ଅମ୍ନନଙ୍କୁ ଭଲ କି ମନ୍ଦ କିଛି କହିଲା ନାହିଁ, କାରଣ ତାହାର ଭଗିନୀ ତାମରକୁ ବଳାତ୍କାର କରିବାରୁ ଅବସାଲମ ଅମ୍ନନଙ୍କୁ ଘୃଣା କଲା। ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରାଇମ୍ ନିକଟସ୍ଥ ବାଲହାତ ସ୍ୱରରେ ଅବସାଲମର ମେସଲମ ଛେଦନ ହେଲା। ତେଣୁ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା। ପୁଣି ଅବସାଲମ ରାଜାଙ୍କ ନିକଟକୁ ଆସି କହିଲା, ଦେଖନ୍ତୁ ଆପଣଙ୍କ ଦାସର ମେସଲମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ। ଏଥିରେ ରାଜା ଅବସାଲମଙ୍କୁ କହିଲେ, ନାହିଁ ମୋର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ୱରୂପ ହେବୁ। ମାତ୍ର ସେ ବହୁତ ବଳାଇଲା, ତେବେ ରାଜା ଯିବାକୁ ସମ୍ମତ ନ ହୋଇ ତାହାକୁ ଆଶୀର୍ବାଦ କଲେ। ଏଥିରେ ଅବସାଲମ କହିଲା, ଯେବେ ଏହା ନ ହୁଏ ତେବେ ଆପଣ ଆମ୍ଭ ଭାଇ ଅମ୍ନନଙ୍କୁ ଆମମାନଙ୍କ ସଙ୍ଗରେ ଯିବାକୁ ଦେଉନ୍ତୁ। ତେବେ ରାଜା ତାହାକୁ କହିଲେ, ସେ କାହିଁକି ତୁମ୍ଭ ସଙ୍ଗେ ଯିବ? ମାତ୍ର ଅବସାଲମ ବଳାଇବାରୁ ରାଜା ଅମ୍ନନ୍ଙ୍କୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ। ଏ ଉତ୍ତରେ ଅବସାଲମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନନ୍ର ଚିତ୍ତ ପ୍ରଫୁଲ୍ଲ ହେଲେ ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି ଅମ୍ନନ୍କୁ ମାର, ସେତେବେଳେ ତୁମେମାନେ ତାହାକୁ ବଦ୍ଧ କରିବ। ଭୟ କରିବ ନାହିଁ, ମୁଁ କ'ଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ। ଏଥିରେ ଅବସାଲମର ଆଜ୍ଞା ପ୍ରମାଣେ ଅବସାଲମର ଯୁବାମାନେ ଅମ୍ନନ୍ ପ୍ରତି କଲେ। ତେଣୁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକ ଆପଣ ଆପଣା ଖଚର ଉପରେ ଚଢ଼ି ପଳାଇଲେ। ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ ଅବସାଲମ ସମସ୍ତ ରାଜପୁତ୍ରଙ୍କୁ ବଦ୍ଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ। ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ। ସେତେବେଳେ ଦାଉଦଙ୍କର ଭ୍ରାତା ସିମିଓର ପୁତ୍ର ଜୋନାଦବ ଉତ୍ତର ଦେଇ କହିଲା, ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋର ପ୍ରଭୁ ବୋଧ ନ କରନ୍ତୁ, କେବଳ ଅମ୍ନନ୍ ମରିଅଛି, କାରଣ ଅବସାଲମର ଭଗିନୀ ତାମରକୁ ଅମ୍ନନ୍ ବଳାତ୍କାର କରିବା ଦିନାବଧି ଅବସାଲମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା। ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ, କାରଣ କେବଳ ଅମ୍ନନ୍ ମରିଅଛି। ଏଥିମଧ୍ୟରେ ଅବସାଲମ ପଳାଇ ଯାଇଥିଲା। ଏ ଉତ୍ତରେ ଯେଉଁ ଯୁବା ଲୋକ ପ୍ରହରୀ କର୍ମ କରୁଥିଲା ସେ ଅନାନ୍ତେ ଦେଖିଲା ଯେ ଦେଖ ଆପଣା ପଶ୍ଚାତ ଦିଗରୁ ପର୍ବତ ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି। ତହିଁରେ ଜୋନାଦବ ରାଜାଙ୍କୁ କହିଲା, ଦେଖନ୍ତୁ ରାଜପୁତ୍ରମାନେ ଆସୁଅଛନ୍ତି, ଆପଣଙ୍କ ଦାସ ଯେପରି କହିଲା ସେପରି ହେଲା। ସେ ଏହି କଥା କହିବା ସମାପ୍ତ କଲା କ୍ଷଣେ ଦେଖ ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ, ମଧ୍ୟ ରାଜା ଓ ତାଙ୍କ ଦାସମାନେ ଅତିଶୟ ରୋଦନ କଲେ। ମାତ୍ର ଅବସାଲମ ପଳାଇ ଗସୁର ରାଜା ଅମିହୁରର ପୁତ୍ର ତଲ୍ମ ନିକଟକୁ ଗଲା। ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ। ଏହି ରୂପେ ଅବସାଲମ ପଳାଇ ଗସୁରକୁ ଯାଇ ସେଠାରେ 3 ବର୍ଷ ରହିଲା। ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବସାଲମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା, କାରଣ ସେ ଅମ୍ନନ୍ଙ୍କୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନା ପ୍ରାପ୍ତ ହେଲେ।